ଏକାଙ୍କିକା ସେନାପତିର ପ୍ରଥମ ଅଙ୍କର ଦ୍ୱିତୀୟ ଓ ତୃତୀୟ ଭାଗ। ଦ୍ୱିତୀୟ ଭାଗ ମୋତିଗଞ୍ଜ ବଜାରରେ ଫକୀରମୋହନଙ୍କ ବସାଘର ଲୀଳା। ତମେ କହିଲେ ଜେଠେଇ ମା, ଏମିତି ପୋଡ଼ପଡ଼ା ଘରେ ମଣିଷ ବଞ୍ଚେ କେମିତି? ସକାଳୁ ଦୁଇଟା ଖାଇଦେଇ ବାହାରିଯିବେ ଯେ ଫେରିବେ ରାତିରେ, ପୁଣି ଭାତ ଖିଆ ପହରକୁ। ଏଣେ ମୁଁ ରୋଗିଣୀଟା, ଘରେ ବିଲେଇ ଛୁଆଟିଏ ସୁଦ୍ଧା ନାହିଁ। ତେମେ ଦୁଇଟା ଫୁଟେଇ ଦଉଛ ବୋଲି ସିନା, ନହେଲେ ପାଟିକି ହାତ ଚଳନ୍ତା ନାହିଁ। ଓହ, ମୁଁ କୁଆଡ଼େ ଯିବି ଲୋ ମା, ନିଆନଗା ଅଣ୍ଟାଟା ପୁଣି କଟକଟ ହେଲାଣି। ଓହ ଜେଠେଇ ମା, ତେଙ୍କିଲୋ ବୋହୁ, ମୁଁ ସବୁବେଳେ ଫକିରାକୁ କହୁଛି, ଆରେ ବୋଉଟା ରୋଗିଣୀ, ତା ପାଇଁ ଦୁଇଟା ପୋଇଲି ଖଞ୍ଜିଦେ। କୋଉ ଏବେ ରୋଜଗାର ନ ହେଉଛି, ପାଖରେ ମଣିଷଟା ଥିଲେ ଅଣ୍ଟା ପିଠି ବଥେଇଲା ବେଳେ ବୋହୁଟାକୁ ଟିକିଏ ଆଉଁସି ଦିଅନ୍ତା ନାହିଁ, ଘରର ଆଉ ଆଉ ପାଇଟି ବୁଝନ୍ତା ନାହିଁ। ଲୀଳା, ନିଆଁ ପଡ଼ୁ ସେ ରୋଜଗାରରେ, ସେ ରୋଜଗାର ଘର ଦେଖୁଛି ନା ମୁଁ ଦେଖୁଛି? ମ କାନରେ ଯୋଉ ନିମ କାଠି କି ସେଇ ନିମ କାଠି, ଆଉ ଇଏ ପରା ପୋଇଲି ଖଞ୍ଜିଦେବେ, ତମକୁ ଶରମ ନାହିଁ ବୋଲି ତେମେ କହିବାକୁ ଯାଉଥିଲ। ଜେଠେଇ ମା, ତେଙ୍କି ତତେ କ'ଣ କହିବି ଲୋ ବୋହୁ, ଶୁଣାଶୁଣି କଥା, ମୁଁ ଦେଖିଛି ନା ତୁ ଦେଖିଛୁ, ଫକିରା କୁଆଡ଼େ କୋଡ଼ିକୁ କୋଡ଼ି ଟଙ୍କା, ଦୁଇ କୋଡ଼ି କି ଦଶ କୋଡ଼ି ଟଙ୍କା ଖାଲି ନେଇ ଆ ଘରେ ତା ଘରେ ପୁରୁଛି, କୁଆଡ଼େ ନିଶା ପାଣି ବି ଚାଲିଛି, ଆଉ ଏଣେ ଘରେ କ'ଣ ନା ଗହଣା ଭିତରେ ନିମ କାଠି। ଆଲୋ ବୋହୁ, ତେହିଁକି ପରା ଶାସ୍ତ୍ର କହିଛି, ଗୌଡ଼ ହୁଡ଼ିଲେ ଦିନେ ଚଷା ହୁଡ଼ିଲେ ବରଷେ, ଆଉ ଗିରସ୍ତ ହୁଡ଼ିଲେ ପୁରୁଷେ। ଏ କି ପାଠ ପଢ଼ିଲେ କେ ଜାଣିଲୋ ମା? ଲୀଳା, ବାପ ଭାଇ ତ ଭଗାରି ହୋଇ ଜାଣି ଜାଣି ମୋତେ ଭସେଇ ଦେଲେ, ଆଉ ପରା ଘର ମିଳୁନଥିଲା, ମୋ ପୋଡ଼ା କରମ, କାହିଁକି ନିନ୍ଦିବି କାହାକୁ? ଜେଠେଇ ମା, କିଲୋ ତୋ କରମ କାହିଁକି ପୋଡ଼ା ହବ ମା, ତେଣିକି ଘଇତା ଅଜଗ ପଣେ, ଭାରିଜା ଶୁଏ ଚାକୁଣ୍ଡା ବଣେ, ହେଲେ ତୋର କି ଚାରା ଅଛି ଯେ? ବାହାରେ ଦୁଆର କଡ଼ା ଝଣ ଝଣ ଶୁଭିଲା। ଲୀଳା, ହେଟି ଆସିଲେଣି, ଅବିକା ରହିଥା, ଦେଖିବ ରଙ୍ଗ। ଉଁ, ମୋ ବୋଉଲୋ। ଜେଠେଇ ମା, ରହିଥା ରେ ବାପ, ରହିଥା, ଏଇପରା ଯାଉଛି, ବୋହୁଟା ଦେହରେ ଟିକେ ହାତ ବୁଲେଇ ଦେଉଥିଲି ଯେ। ଫକୀରମୋହନ, କିଏ? ଜେଠେଇ ମା। ଜେଠେଇ ମା, ହଁ ରେ ବାପ, ତେଇଁକି ପରା ତତେ ଅନେଇ ବସିଛି, ଆହାରେ ସୁନା ଖଡ଼ିକା ମୋର, ଖଟି ଖଟି କଳା କାଠ ପଡ଼ିଗଲାଣି ରେ। ଫକୀରମୋହନ, ବୋହୁର ପୁଣି କ'ଣ ହେଲା? ଜେଠେଇ ମା, ହବା ହବ କ'ଣ, ଖାଲି ଗୋଟା ଖୋଇ, ତେଇଁକି ଘଇତା ଯାହାର କନକ ପାତର, ତାକୁ ପାଟ ଶାଢ଼ୀ କେତେ ମାତର ବା, ମଲା ଗୋଡ଼ ଧୋଇବାକୁ କ'ଣ ଢାଳେ ପାଣି ହେଲେ ଅଛି, ଠିଆ ହୋଇ ରହିଥା କି, ମୁଁ ଢାଳେ ପାଣି ନେଇ ଆସେ। ଫକୀରମୋହନ, ନାଇଁ ନାଇଁ, ତେମେ ଏଥର ଘରକୁ ଯା ଜେଠେଇ ମା, ରାତି ହେଲାଣି, ମୁଁ ହାତରେ ପାଣି କାଢ଼ି ପାରିବି ଯେ? ଜେଠେଇ ମା, ହଉ ଥାଲ ବୋହୁ, ଯାଉଛି, ରାତି ଭାତ ଖିଆ ପହର ଗଡ଼ିବଣି ପରା। ଲୀଳା, ଉଁ। ଫକୀରମୋହନ, ଆଜି ପୁଣି ତୁମର କ'ଣ ହେଲା ଲୀଳା? ଏ ବିନ୍ଧା ବେମାରୀଟା ସେମିତି କିଛି ନୁହେଁ, କଲିକତାରୁ ଯେଉଁ ଔଷଧ ମଗାଇ ଆଣି ଦେଇଛି ସେଇଟାକୁ ମାଲିସ କଲେ ଦିନ କେଇଟାରେ ଭଲ ହେଇଯିବ। ଲୀଳା, ଉଁ, କେତେ ଔଷଧ ତ ସେମିତି ପଡ଼ିଛି, କିଏ ସିନା ମାଲିସ କରିଦେଲେ ହୁଅନ୍ତା? ଫକୀରମୋହନ, କାହିଁକି ନିଜ ହାତରେ ମାଲିସ କରୁନାହଁ, କୋଉ ଭିଡ଼ କଥାଟା କି? ଲୀଳା, ମୁଁ ପରା ସେଦିନ ଗୋଟାଏ ପୋଇଲି ରଖିବା ପାଇଁ ତମ ସାଙ୍ଗରେ ଲଗେଇଛି, କଣ୍ଠରେ ତିକ୍ତତାର ଝଙ୍କାର ଖେଳାଏ। ଫକୀରମୋହନ, ତେମେ ମୋତେ କ'ଣ ଭାବିଛ କହିଲ? ମୋର ତ ଯାହା ରୋଜଗାର ସବୁ ଯାଉଛି କାଗଜ ଆଉ ଛାପାଖାନା ଚଳେଇବାରେ, ଆମୋଦ ଆହ୍ଲାଦ କ'ଣ ତ ମୁଁ ଜାଣିଲି ନାହିଁ। ଲୀଳା, ହଁ ମ, ଘରେ ନାହିଁ ଲେମ୍ବୁ ଲୁଣ, ଦାଣ୍ଡରେ ଦେଖ ଚାତର ପଣ, ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ ବା, ତମ ରୋଜଗାର ଯାହା ହୁଏ ସେ କଥା ସମସ୍ତଙ୍କୁ ଜଣା, ତେମେ ଡାଳେ ଡାଳେ ଗଲେ ମୁଁ ପତରେ ପତରେ ଯିବା ଲୋକ, ତେମେ ମୋତେ ବହଲେଇବ କ'ଣ? ଫକୀରମୋହନ, ହଉ ତେମେ ଏବେ ଯାହା କହୁଛ ସେଇଆ ହେଲା, ଉଠିଲ, ଦୁଇଟା ଭାତ ବାଢ଼ିଦେବ, ରାତି ଦଶଟା ବାଜିବ ପରା। ଲୀଳା, ମଲାରେ ମୋତେ ଏଠି ପୋଇଲି ପାଇଲେ କି, ଘୋଡ଼ା ବିନ୍ଧାରେ ମୋ ଜୀବନ ଛାଡ଼ି ଯାଉଛି, ମୁଁ ଯାଉଥିଲି ଅବିକା ତବତ ଭାତକୁ ଡହ ଡହ ତିଅଣ ବାଢ଼ିଦେବା ପାଇଁ। ଫକୀରମୋହନ ଦୀର୍ଘଶ୍ୱାସ ପକାଇ, ନାରାୟଣ। ଏଇଠି ଶେଷ ହେଲା ପ୍ରଥମ ଅଙ୍କର ଦ୍ୱିତୀୟ ଭାଗ। ଏବେ ଶୁଣିବା ପ୍ରଥମ ଅଙ୍କର ତୃତୀୟ ଭାଗ। ବୋଧଦାୟିନୀ ଓ ସମ୍ବାଦ ବାହିକା ପ୍ରେସ୍ର ଅଫିସ। ଗୋବିନ୍ଦ, କାଗଜ ଛପା ହୁଏ ହଜାରେ, କିନ୍ତୁ ପଇସା ଦିଆ ଗ୍ରାହକ ବୋଇଲେ ପଚାଶ ଜଣ, ବାକି ସମସ୍ତେ ଅଦିଆ। ସେ ପଚାଶ ଜଣଙ୍କ ମଧ୍ୟରୁ ପ୍ରାୟ ଚାଳିଶ ଜଣଙ୍କ ଉପରେ ପୁଣି ବର୍ଷ ବର୍ଷ ଧରି ଚାନ୍ଦା ବାକି, ଏଥିରେ କାଗଜ ଚଳିବ କିପରି? ଫକୀରମୋହନ, ତାହେଲେ ଗ୍ରାହକମାନଙ୍କ ଠାରୁ ପାଇବାର କିଛି ଆଶା ନାହିଁ? ଗୋବିନ୍ଦ, ପାଇବାର ତ ଅଛି, ଆନୁମାନିକ ଛଅ ହଜାର ଟଙ୍କା, କିନ୍ତୁ ଛଅ ପାହୁଲା ସୁଦ୍ଧା ଆଦାୟ ହେବାର ଆଶା ନାହିଁ। ଏତେ ଦେଣା? ଫକୀରମୋହନ, ମୋତେ ହିସାବ ଦେଇ ଲାଭ ନାହିଁ, ମୋଟ ଦେଣାଟା କେତେ କହିଦେଲେ ହେଲା? ଗୋବିନ୍ଦ, ଏଇ ଧରନ୍ତୁ କାଗଜ ମହାଜନର ଦେଣା 750, କଲିକତା କମ୍ପାନୀ ଠାରୁ ଟଙ୍କା କରଜ କରି ଟାଇପ୍ କିଣା ହୋଇଥିଲା 1,500, ପ୍ରେସ୍ କର୍ମଚାରୀମାନଙ୍କର 5 ମାସର ବାକି ବେତନ ପ୍ରାୟ 500। ଫକୀରମୋହନ, ମୋଟେ ଏତିକି ତ? ବେଶ, ମୁଁ ମହାଜନ ଠିକଣା କରିଛି, ଏଇ ଗୁଜା ଲେଖିଦେଉଛି, ନିଅ ଟଙ୍କାଟା ଆଣି କୌଣସି ମତେ ଦେଣାଟା ପରିଶୋଧ କରିଦିଅ, ଏପରି ଅବସ୍ଥାରେ ତ କାଗଜ ଚଳାଇବା ସମ୍ଭବ ନୁହେଁ, ବନ୍ଦ କରିଦିଅ, ଗୌରୀଶଙ୍କରଙ୍କର ଦୀପିକା ତ ରହିଛି। ଗୋବିନ୍ଦ, ତାହେଲେ ମୁଁ ଯାଉଛି, ସେଇ ବ୍ୟବସ୍ଥା କରେ। ଫକୀରମୋହନ, ସ୍ୱାଗତ। ମଧୁବାବୁ ଯଥାର୍ଥରେ କହୁଥିଲେ, ଏ ସଂକୀର୍ଣ୍ଣ ପରିସର, ଅର୍ଥାଭାବ ଓ ଦୈନ୍ୟର ଏ କ୍ଷୁଦ୍ରତା ଭିତରେ କିଛି କରିବା ସମ୍ଭବ ନୁହେଁ। ପରିକଳ୍ପନା ତ ଥିଲା ବିରାଟ, ଉତ୍କଳର ପ୍ରାଚୀନ କାବ୍ୟ ସାହିତ୍ୟର ପୁନରୁଦ୍ଧାର ହୋଇଥାନ୍ତା, ଆଧୁନିକ ସାହିତ୍ୟର ମୂଳଭିତ୍ତି ପଡ଼ିଥାନ୍ତା, ସମାଜ ଜୀବନରେ ସବୁ କୁସଂସ୍କାର, ଅନୀତି ଓ ଦୁର୍ନୀତିର ପ୍ରତିରୋଧ କରାଯାଇଥାନ୍ତା, ରାଷ୍ଟ୍ର ଜୀବନରେ ନୂତନ ଆଶା, ନୂତନ ପ୍ରାଣ ସଞ୍ଚାର କରାଯାଇଥାନ୍ତା, କିନ୍ତୁ କିଛି ତ ହେଲା ନାହିଁ। ନା ନା, ଜୀବନରେ ବହୁତ ବେଶୀ ଆଶା କରିବାଟା ଠିକ୍ ନୁହେଁ। ଯାହା ହେଉ, ଓଡ଼ିଆ ଭାଷାଟା ତ ବଞ୍ଚିଗଲା, ସେତିକି ଯଥେଷ୍ଟ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଏକାଙ୍କିକା ସେନାପତିର ପ୍ରଥମ ଅଙ୍କ। ରହିଲୁ, ନମସ୍କାର।